ନମସ୍କାର, ମୋ ନାଁ ଆରତୀ ପରିଡ଼ା, ବରମୁଣ୍ଡା ଫାୟାର ଷ୍ଟେସନ ଭଗବତ ମଠ ବସ୍ତିରୁ କହୁଛି, 50 ନମ୍ବର ୱାର୍ଡରୁ, ସି ଫାର୍ମ ସିଙ୍ଗିଲ ୱିଣ୍ଡୋ ମେମ୍ବର। ଆମର ହେଇଥିଲା ୱାର୍ଡ ଅଫିସରେ ଗୋଟେ ମିଟିଂ ଯୋଉ ହେଇଥିଲା, ସେ ମିଟିଂରେ ରିଭ୍ୟୁ ମିଟିଂ, ସେ ମିଟିଂରେ ଆମର ଡ୍ରେନ ସାହିର ଡ୍ରେନ ଭିତରେ ଯାଇଛି ଆମର ପିଇବା ଜଳ, ସେଟାକୁ ଟିକେ ମାନେ ସେ ପାଇପଟାକୁ ଟିକେ ଅଲଗା ଜାଗାକୁ କନେକ୍ସନ କରିଦେଲେ ଲୋକମାନେ ଉପକୃତ ହୁଅନ୍ତେ, ସ୍ୱଚ୍ଛ ପାଣି ପାଆନ୍ତେ, ଏ ବିଷୟରେ ଡିସ୍କସନ ହେଇଥିଲା। ଅଳିଆ ଗାଡି ଲୋକମାନେ ଦଉନାହାନ୍ତି, ଡୋର ଟୁ ଡୋର ମେଡ଼ାମ ମାନେ ଆସି କହୁଛନ୍ତି ସବୁ, ଆଉ ଅଳିଆ ଓଦା ଶୁଖିଲା ସବୁ ଅଲଗା ଅଲଗା ଦିଅ, ଏ ବିଷୟରେ ହେଇଥିଲା। ଭିନ୍ନକ୍ଷମ ଯୋଉମାନେ ଅଛନ୍ତି ସେମାନେ କେମିତି ଅଳିଆ ସବୁ ଆସିକି ଦେବେ, ସେ ବିଷୟରେ ବି ସବୁ ଆଲୋଚନା ହେଇଥିଲା। ହଁ, ସେମାନଙ୍କୁ କେମିତି ସାହାଯ୍ୟ କରାଯିବ ସେ ବିଷୟରେ ମିଟିଂ ହେଇଥିଲା। ଏଥିରେ ଆମେ ମାନେ ବହୁତ ସମର୍ଥ କରିଥିଲୁ, ସେଥିପାଇଁ ଧନ୍ୟବାଦ।